Now, I am going to read few passages from my novel Adi Bhumi, The Primal Land. This novel is based on the life and culture of the most primitive tribe of Orissa, the Banda tribe. Digo, bato kodhae na bato hojae, purba, paschima, uttara, dakshina. Atar Singh, Aluk Singh, Biti Singh, Kiang Singh. ଏଇ ମାତ୍ର ଚାରିଟି ଦିଗ ସିଙ୍ଗି ଆର୍କେଙ୍କୁ ଉଦେ କରାଏ ବୁଡ଼ାଏ ଆପଣ ଚାରିକତି ଛକା ପଞ୍ଝା ଖିନ୍ଦିରି ଖିନ୍ଦିରି ଚକା ଭଉଁରି ଖେଳାଏ ଯେତେବେଳେ ଖାଲି ପୃଥ୍ୱୀ ଜନ୍ମିଲା ସିଙ୍ଗି ଆର୍କେ ଜନ୍ମି ନଥିଲେ ସବୁ ଦିଗ ଥିଲା ପଶ୍ଚିମ ଦିଗ ଚାରିଆଡ଼େ ରାତି ଅନ୍ଧାର ଅମୁହା ଆକାଶ ମଣିଷ ଦିଗ ଖୋଜୁଥିଲା ଆଲୁଅ ଖୋଜା ନିଶାରେ ଭଗବାନ ମଣିଷର ସୁବିଧା ପାଇଁ ଜନ୍ମ ଦେଲେ ସୂର୍ଯ୍ୟଚନ୍ଦ୍ରଙ୍କୁ ତାଙ୍କ ନାଁ ରଖିଲେ ସିଙ୍ଗି ଆର୍କେ ଭିଆଇଲେ ଆଲୁଅ ଅନ୍ଧାର କାଟିବାକୁ ଦିଗ ଖୋଜି ଖୋଜି ଯିବା ଭଲ ନା ଚିହ୍ନଟ ଦିଗ ଭିତରେ ଚକା ଭଉଁରି ଖେଳି ଖିନ୍ଦିରି ଖିନ୍ଦିରି ମରିବା ଭଲ ଅନ୍ଧାରୀ ପୃଥିରେ ଆଲୁଅ ଖୋଜୁଥିବା ପ୍ରଥମ ମନୁଷ୍ୟ ଜିଇଁବା ପାଇଁ ଅସ୍ତ୍ର ଧରିଥିଲା ପୁଣି ଆଲୁଅମୟ ପୃଥିରେ ଚିହ୍ନଟ ଦିଗ ଭିତରେ ଅସ୍ତ୍ର ଧରିଲା ମାରିବା ପାଇଁ ମରିବା ପାଇଁ ସେଦିନ ପୃଥ୍ୱୀ ଥିଲା ଗୋଟାଏ ଏବେ ଶହ ଶହ ପୃଥ୍ୱୀ କୋଉ ପୃଥ୍ୱୀ ଭଲ କୋଉ ପୃଥ୍ୱୀ ମନ୍ଦ କୋଉ ପୃଥ୍ୱୀ ତଳୁଆ କୋଉ ପୃଥ୍ୱୀ ଉଚ୍ଚା ତାରି ଭିତରେ ଚାଲିଛି ଛକା ପଞ୍ଝା ଝିକାଟଣା ବିନ୍ଧାମରା ସବୁ ପୃଥ୍ୱୀ ସେଲାଂ ଲାଲ ଲହୁଲୁହାଣ ସେଥିରେ ସୋମାମୁଦ୍ରିର ଜାୟାଜ କ'ଣ ତେବେ ସେ ଭାବି ହୁଏ ଏ ପୃଥ୍ୱୀ ଜୀଇବା ପାଇଁ ନା ମରିବା ପାଇଁ ସୋମାମୁଦୁଲିର ପୃଥ୍ୱୀ ତ ମାତ୍ର ଗୋଟାଏ ତା ବାହାରେ ଆଉ ପୃଥ୍ୱୀ ଥିଲେ ନଥିଲେ ସେଥିରେ ତାର ଲାଭ କ୍ଷତି କିଛି ନାହିଁ ସୋମାମୁଦୁଲିର ପୃଥ୍ୱୀ ତଳୁଆ କି ଉଚ୍ଚା ସେ କଥା ଆଉ ଯିଏ ଯାହା କହୁ ସେ ଜାଣେ ସେ ସବୁରି ଉପରେ କାହାରି ଦୟା କରୁଣା ହାତ ଟେକାରେ ତା ପୃଥ୍ୱୀ ଚଳେ ନା ତା ପୃଥ୍ୱୀ ଚଳେ ଭଗବାନର ହାତ ଟେକାରେ ସେଇ ଜିଆଏ ସେଇ ମରାଏ ତାର ଭଗବାନ ପାଟଖଣ୍ଡା ମହାପୁରୁ ତଳୁଆ ପୃଥ୍ୱୀର ଲୋକେ ହସନ୍ତି କହନ୍ତି ବଣ୍ଡା ପାହାଡ଼ ନୁହେଁ ଖଣ୍ଡା ପାହାଡ଼ ସେଇ ଖଣ୍ଡା ପାହାଡ଼ର ଧାର ପରଖୁ ପରଖୁ ସୋମାମୁଦୁଲିର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବଂଶଧର ଲହୁଲୁହାଣ ହେଲେ ବି କେବେ ହେଲେ ଆପଣାକୁ ନ୍ୟୁନ ମଣି ନାହାନ୍ତି ବଣ୍ଡାର ରାଜା ଖଣ୍ଡା ଖଣ୍ଡାର ପ୍ରଜା ବଣ୍ଡା ସେଇ ଏକ ପୃଥ୍ୱୀରେ ଯିଏ ରଜା ସେଇ ପ୍ରଜା ସେ ପୃଥ୍ୱୀ କୋଉଠି ସଭ୍ୟତା ଓ ଆଦିମତାକୁ ଦୁଇଭାଗ କରି 4000 ଫୁଟ ଉଚ୍ଚାରେ ଆବରା ଆବରି ପାହାଡ଼ର ଅଘୋର ଘୋର ସାନ୍ଧିରେ ଲେପ୍ଟି ପଡ଼ିଥିବା ମେଞ୍ଚି ମେଞ୍ଚି କେତୋଟି ମଣିଷ ବସତି ଚାରିକତି ମୁଣ୍ଡଳି ବୁଲିଯାଇଛି ଯୋଉ ଚକା ଚକା ପଥର ଉପରେ ପଥର ତା ଉପରେ ପଥର ଥୋଇ ଚାରିହାତ ଉଚ୍ଚର ଅନାଦିକାଳର କାନ୍ଥ ତା ନାଁ ରୁନକୁବୋର ପାହାଡ଼ ତଳି ମଣିଷ କହନ୍ତି ବାନା ପାଚେରୀ ବାନା ପାଚେରୀ ମଝିରେ ଜଣେ ବୋଲି ମଣିଷ ଯାଆସ କଲା ଭଳି ଅଣସାର ରାସ୍ତାଟିଏ ସାପେଇ ସାପେଇ ଗଡ଼ିଯାଇଛି ନିବୁଜ ବଣସନ୍ଧିରେ ଦିକଡ଼ର ପାହାଡ଼ ଠେସି ତଳକୁ ତଳକୁ ସଭ୍ୟତାର ଅନ୍ତଃସ୍ଥଳକୁ ମାଲକାନଗିରି ସବ୍ଡିଭିଜନର ଖଇରିପୁର ବ୍ଲକର ସମତଳ ବସତିକୁ ସଭ୍ୟ ମଣିଷ ପାଇଁ ବଣ୍ଡା ପାଚେରୀ ହେଉଛି ମେଘନାଦ ପାଚେରୀ ତଳୁ ଉପରକୁ ଚାହିଁଲେ ଆଖି ପାଏନି ସାହସ କୁଳାଏନି।